हाय फ्रेंड्स, मु संगीता आम यूट्यूब चैनल मिस ओडिसा को आपण मानंकु स्वागत। हाँ फ्रेंड्स, जदि आपण माने आम चैनल टी को सब्सक्राइब करनांती तेबे आज ही सब्सक्राइब करंतु आउ एपरि नुआ नुआ भिडियो रो नोटिफिकेशन पाइबा पई तळे थिबा बेल बटन टी को प्रेस करंतु। तेबे फ्रेंड्स, साधारणतः आम हिंदू धर्म रे नारी माने ओसा व्रत बहुत करंती, केबे तांको परिवार रो मंगल पई ପୁଣି ନିଜ ସ୍ୱାମୀର ମଙ୍ଗଳ ପାଇଁ, ତ କେବେ ପୁଣି ନିଜ ସନ୍ତାନଙ୍କ ପାଇଁ। ତେବେ ଫ୍ରେଣ୍ଡସ୍, ଆଜି ଆସନ୍ତୁ ଜାଣିବା କି ଓଷାବ୍ରତ କରିବା ଦ୍ୱାରା କ'ଣ ଶୁଭଫଳ ମିଳେ। ସେହିପରି କିଛି ଓଷା ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ସାବିତ୍ରୀ ବ୍ରତ କରିବା ଦ୍ୱାରା ସ୍ୱାମୀ ଦୀର୍ଘଜୀବୀ ହୁଅନ୍ତି। ସେହିପରି ବୁଧେଇ ଓଷା କରିବା ଦ୍ୱାରା ରୋଗନାଶ ଓ ପୁତ୍ରପ୍ରାପ୍ତି ହୁଏ। ଷଷ୍ଠୀ ଓଷା କରିବା ଦ୍ୱାରା ସନ୍ତାନର ଦୀର୍ଘ ଜୀବନ ଓ ଆରୋଗ୍ୟ ହୋଇଥାଏ। ଅନନ୍ତ ବ୍ରତ କରିବା ଦ୍ୱାରା ସର୍ବସୁଖ ପ୍ରାପ୍ତି ହୋଇଥାଏ। ନାଗ ଚତୁର୍ଥୀରେ ପିଲାଙ୍କର ଆଖି ଓ କାନ ଆରୋଗ୍ୟ ହୁଏ। କାଞ୍ଜିଅଁଳା ବ୍ରତରେ ସନ୍ତାନର ମଙ୍ଗଳ ହୁଏ। ପଣ୍ଡୁ ଓଷାରେ ପୁତ୍ର ପ୍ରାପ୍ତି ହୁଏ। ସୁଦଶା ବ୍ରତ ସର୍ବସୌଭାଗ୍ୟ ଲାଭ ହୋଇଥାଏ। ତେବେ ଫ୍ରେଣ୍ଡସ୍, ଆଶା କରୁଛି ଆପଣମାନେ ଜାଣିଲେ ତ କେଉଁ ଓଷା କଲେ କ'ଣ ଶୁଭଫଳ ପ୍ରାପ୍ତି ହୁଏ। ଏହି ଟିପ୍ସ ଗୁଡ଼ିକ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଧନ୍ୟବାଦ।